आकाशवाणी। ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ମୈତ୍ରୀ ପର୍ବ ପାଳନ ଅବସରରେ ମସ୍କଟରେ ବିକଶିତ ଭବିଷ୍ୟତ ଗଠନ ଲାଗି ଭାରତ ଓମାନ ପ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ। ଆଜି ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ହେବ ସ୍ୱତନ୍ତ୍ର ଅର୍ଥନୈତିକ ଚୁକ୍ତିନାମା। ଲୋକସଭାରେ ପାରିତ ହେଲା ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ବିଲ୍। ଦେଶରେ ବାର୍ଷିକ 5,00,000 ସଡ଼କ ଦୁର୍ଘଟଣା ଘଟିଥିବା ବେଳେ 66% ଯୁବବର୍ଗ ପ୍ରାଣ ହରାଇଥିବା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ସୂଚନା, ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନଥିବା ଯାନବାହନଗୁଡ଼ିକୁ ଆଜିଠାରୁ ଦିଲ୍ଲୀର ପେଟ୍ରୋଲ ପମ୍ପରୁ ମିଳିବ ନାହିଁ ତୈଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତର ବିବିଧତା ଏହାର ଦୃଢ଼ ସାଂସ୍କୃତିକ ମୂଳଦୁଆ ଉପରେ ପର୍ଯ୍ୟବେସିତ, ଯେଉଁଥିପାଇଁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରତ୍ୟେକ ଦିନ ନୂଆ ରଙ୍ଗ, ନୂଆ ପର୍ବ ଏବଂ ପାରମ୍ପରିକତାର ନୂତନତ୍ୱରେ ଭରିଯାଇଥାଏ। ମସ୍କଟଠାରେ ଆଜି ଶ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟ ଓ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେବା ଅବସରରେ କହିଛନ୍ତି, ଭାରତୀୟମାନେ ଯେଉଁଠାକୁ ଯାଆନ୍ତି ଏବଂ ବସବାସ କରନ୍ତି ସେ ସେଠାକାର ସାଂସ୍କୃତିକ ମୂଲ୍ୟବୋଧକୁ ସମ୍ମାନ କରିଥାନ୍ତି। ଓମାନ ଗସ୍ତର ଦ୍ୱିତୀୟ ଦିନରେ ମୈତ୍ରୀ ପର୍ବ ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରବାସୀ ଭାରତୀୟ ବିଦେଶରେ ସହାବସ୍ଥାନ ଏବଂ ସହଯୋଗର ଉଦାହରଣ ପାଲଟିଛନ୍ତି। ଓମାନରେ ଭାରତୀୟ ବିଦ୍ୟାଳୟ ବ୍ୟବସ୍ଥାକୁ 50 ବର୍ଷ ପୂରଣ ଅବସରରେ ମୈତ୍ରୀ ପର୍ବ ପାଳନ କରାଯାଉଛି। ଶ୍ରୀ ମୋଦି ଏହି ପର୍ବକୁ ସାମୁଦ୍ରିକ ଐତିହ୍ୟ, ଆକାଂକ୍ଷା, ନବସୃଜନ, ବିଶ୍ୱାସ, ପ୍ରଯୁକ୍ତିବିଦ୍ୟା ଏବଂ ସମାବେଶୀ ବିକାଶର ପର୍ବ ବୋଲି କହିଛନ୍ତି। ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ସାକାର କରିବା ଏବଂ ଏକ ବିକଶିତ ଭବିଷ୍ୟତ ଗଠନ ଲାଗି ମୈତ୍ରୀ ପର୍ବ ଉଦ୍ଦିଷ୍ଟ। ଆଜି ସକାଳେ ଶ୍ରୀ ମୋଦି ମସ୍କଟଠାରେ ଭାରତ ଓମାନ ବାଣିଜ୍ୟିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ସେ କହିଥିଲେ, ଏହି ସମ୍ମିଳନୀ ଦୁଇ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗତିଶୀଳ କରିବ। ସେ କହିଥିଲେ, ଋତୁରେ ପରିବର୍ତ୍ତନ ହୋଇପାରେ, କିନ୍ତୁ ଭାରତ ଓ ଓମାନ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଦିନକୁ ଦିନ ଦୃଢ଼ତାରେ ପରିଣତ ହେବ। 70 ବର୍ଷର କୂଟନୈତିକ ସମ୍ପର୍କକୁ ସ୍ମରଣ କରି ଶ୍ରୀ ମୋଦି କହିଛନ୍ତି, ଉଭୟ ଦେଶ ମଧ୍ୟରେ ଏହି ଭାଗିଦାରୀ ସମ୍ପର୍କ ବିଶ୍ୱାସ ଏବଂ ବନ୍ଧୁତ୍ୱ ଆଧାରିତ, ଯାହା ଆଗାମୀ ଦିନରେ ସମ୍ପର୍କକୁ ଆହୁରି ବିକଶିତ କରିବ। ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ଭାରତ ଏବଂ ଓମାନ ମଧ୍ୟରେ ସ୍ୱତନ୍ତ୍ର ଅର୍ଥନୈତିକ ସହଭାଗୀ ଚୁକ୍ତି ସ୍ୱାକ୍ଷରିତ ହେବ। ଏହାଦ୍ୱାରା ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ଅର୍ଥନୈତିକ ସହଯୋଗ ଆହୁରି ଦୃଢ଼ ହୋଇପାରିବ। ଏହା ପୂର୍ବରୁ ଓମାନର ବାଣିଜ୍ୟ ମନ୍ତ୍ରୀ କ୍ୱାଇସ୍ ବିନ୍ ମହମ୍ମଦ ଅଲ୍ ୟୁସେଫ ଭାରତୀୟ ପ୍ରତିନିଧିମାନଙ୍କୁ ସ୍ୱାଗତ କରି ଉଭୟ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଭବିଷ୍ୟତର ଦୃଷ୍ଟିକୋଣ ସମ୍ପର୍କରେ ଆଲୋକପାତ କରିଥିଲେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓମାନର ସୁଲତାନଙ୍କ ସହ ଦ୍ୱିପକ୍ଷୀୟ ଆଲୋଚନା କରିବେ। ଉଭୟ ଦେଶ ମଧ୍ୟରେ ଯେଭଳି ସ୍ୱାର୍ଥଜଡ଼ିତ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ଦୃଢ଼ ହୋଇପାରିବ ସେ ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ। ଆମ ସମ୍ଭାଦଦାତା ଜଣାଇଛନ୍ତି, ଓମାନର ରାଜପ୍ରସାଦରେ ବହୁ ପ୍ରତୀକ୍ଷିତ ସ୍ୱତନ୍ତ୍ର ଅର୍ଥନୈତିକ ସହଯୋଗ ଚୁକ୍ତି ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି। ଲୋକସଭାରେ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ପାଇଁ ଗ୍ୟାରେଣ୍ଟି ଅଭିଯାନ ଗ୍ରାମୀଣ ଭିବିଜି ରାମଜୀ 2025 ବିଲ୍ ଆଜି ପାରିତ ହୋଇଛି। ଏହି ବିଲ୍ 20 ବର୍ଷର ପୁରାତନ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ 2005ର ସ୍ଥାନ ନେବ। 2047 ସୁଦ୍ଧା ବିକଶିତ ଭାରତ ଭିଜନ ଅଧୀନରେ ଏକ ଗ୍ରାମୀଣ ବିକାଶ ଢାଞ୍ଚା ପ୍ରସ୍ତୁତ କରିବାରେ ଏହି ବିଲ୍ ସହାୟକ ହେବ। ଏଥିରେ ଗ୍ରାମୀଣ ପରିବାରକୁ 125 ଦିନର ମଜୁରୀ ଆଧାରିତ ନିଯୁକ୍ତି ଗ୍ୟାରେଣ୍ଟି ପ୍ରଦାନ କରାଯାଇଛି। ବିଲ୍ରେ ସଶକ୍ତିକରଣ, ବିକାଶ, ସମନ୍ୱୟ ଏବଂ ସମ୍ପୂର୍ଣ୍ଣତା ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ଏହି ବିଲ୍ ଦ୍ୱାରା ଦେଶରେ ଆତ୍ମନିର୍ଭର, ବିକଶିତ ତଥା ଦାରିଦ୍ର୍ୟ ମୁକ୍ତ ଗ୍ରାମ ସୃଷ୍ଟି କରାଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ 60-40 ଅନୁପାତରେ ପାଣ୍ଠି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ତେବେ ଅପରପକ୍ଷରେ ଉତ୍ତର ପୂର୍ବାଞ୍ଚଳ ଏବଂ ହିମାଳୟ ପର୍ଯ୍ୟବେସିତ ରାଜ୍ୟଗୁଡ଼ିକରେ ଏହା 90-10 ଅନୁପାତରେ ପାଣ୍ଠି ଖର୍ଚ୍ଚ କରାଯିବ ବୋଲି ଏହି ବିଲ୍ରେ ବ୍ୟବସ୍ଥା ରହିଛି। କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଲୋକସଭାରେ କହିଛନ୍ତି,
आज मैं बताना चाहता हूँ जो उसके स्थान पर ये नया विधेयक लेके आए। राज्यों के बीच फंड्स का बंटवारा असामान्य था, सबको न्याय देना जरूरी था। माननीय अध्यक्ष महोदय,
आपण माने संवाद सुनुछंती आकाशवाणी रो। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଦେଶରେ ହେଉଥିବା ସଡ଼କ ଦୁର୍ଘଟଣା ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛନ୍ତି। ଲୋକସଭା ଆସନ ଅଞ୍ଚଳରେ ଏ ସମ୍ପର୍କରେ ଲୋକସଚେତନତା ବୃଦ୍ଧି କରିବା ପାଇଁ ସେ ସାଂସଦମାନଙ୍କୁ ଆହ୍ୱାନ କରିଛନ୍ତି। ଲୋକସଭାରେ ପ୍ରଶ୍ନକାଳରେ ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବର୍ଷକୁ ଦେଶରେ 5 ଲକ୍ଷ ସଡ଼କ ଦୁର୍ଘଟଣା ଘଟୁଛି, ଯେଉଁଥିରେ ହାରାହାରି 1,80,000 ଲୋକ ପ୍ରାଣ ହରାଉଛନ୍ତି। ଏହା ମଧ୍ୟରୁ 66% ମୃତକ 18-34 ବର୍ଷର ଯୁବବର୍ଗ ରହିଥିବା ନେଇ ଶ୍ରୀ ଗଡ଼କରୀ ଲୋକସଭାରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦେଶରେ ପ୍ରାୟ 7,000 ବ୍ଲାକ୍ ସ୍ପଟ୍ ଚିହ୍ନଟ କରାଯାଇଛି ଏବଂ ଏଭଳି ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ସରକାର 40,000 କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ରାହାବୀର ଯୋଜନା 2025 ଅଧୀନରେ ଯେଉଁ ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ହସ୍ପିଟାଲରେ ନେଇ ପହଞ୍ଚାଇବେ ତାଙ୍କୁ ରାହାବୀରର ଆଖ୍ୟା ଦେବା ସହ 25,000 ଟଙ୍କାର ପୁରସ୍କାର ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ସେ କହିଛନ୍ତି, ସଡ଼କ ଦୁର୍ଘଟଣାରେ ପୀଡ଼ିତ ଲୋକମାନେ ଚିକିତ୍ସିତ ହେବା ପାଇଁ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ 150,000 ଟଙ୍କାର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରଥମ 7 ଦିନ ମାଗଣା ଚିକିତ୍ସା ପ୍ରଦାନ କରାଯାଉଛି। ଲୋକସଭାରେ ଶ୍ରୀ ଗଡ଼କରୀ ସୂଚନା ଦେଇ କହିଛନ୍ତି, ସଡ଼କ ଦୁର୍ଘଟଣା ଘଟିଲେ ଏଥିପାଇଁ ସମନ୍ୱିତ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ଘରର ବ୍ୟବସ୍ଥା କରାଯିବା ସହ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉଛି। ରାଜ୍ୟ ସରକାରଙ୍କ ସହ ଚୁକ୍ତିନାମା କରାଯାଇ ଘଟଣାସ୍ଥଳକୁ ତ୍ୱରିତ ବେଗରେ ଅତ୍ୟାଧୁନିକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଦୁର୍ଘଟଣାସ୍ଥଳକୁ କେତେକ ପ୍ରମୁଖ ଅଞ୍ଚଳରେ 10 ମିନିଟ୍ ଭିତରେ ଆମ୍ବୁଲାନ୍ସ ପହଞ୍ଚାଇବାର ବ୍ୟବସ୍ଥା ହେବ ବୋଲି ସେ କହିଛନ୍ତି। ଏମ୍ସ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନକୁ ଉଲ୍ଲେଖ କରି ଶ୍ରୀ ଗଡ଼କରୀ କହିଛନ୍ତି, ସମୟ ଭିତରେ ଯଦି ଜଣେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ହସ୍ପିଟାଲରେ ପହଞ୍ଚି ପାରୁଛନ୍ତି, ତେବେ ବର୍ଷକୁ ପ୍ରାୟ 50,000 ଲୋକଙ୍କ ପ୍ରାଣ ବଞ୍ଚାଯାଇପାରିବ। ଆଞ୍ଚଳିକ ଆକାଶପଥ ଯୋଗାଯୋଗ ବ୍ୟବସ୍ଥା ଉଡ଼ାନ୍ ଯୋଜନା ଅଧୀନରେ ଦେଶର ବିମାନ ବନ୍ଦର ସଂଖ୍ୟା ବୃଦ୍ଧି କରାଯାଉଛି। 2014 ବିମାନ ବନ୍ଦର ସଂଖ୍ୟା 74 ଥିବାବେଳେ ଏହା ବର୍ତ୍ତମାନ ବୃଦ୍ଧି ପାଇ 160ରେ ପହଞ୍ଚିଛି। ଆକାଶପଥରେ ସୁଲଭ ମୂଲ୍ୟରେ ଯାତ୍ରା କରିବା ପାଇଁ 2016 ଏହି ଯୋଜନା ଆରମ୍ଭ ହୋଇଥିଲା। ଲୋକସଭାରେ ଆଜି ପ୍ରଶ୍ନକାଳରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କହିଛନ୍ତି, ସରକାର ସଫଳତାର ସହ ଏହି ବିମାନ ବନ୍ଦରର ସଂଖ୍ୟାକୁ ବୃଦ୍ଧି କରିପାରିଛନ୍ତି। ସେ କହିଛନ୍ତି, ସରକାର ମଧ୍ୟ ଦେଶର ବିଭିନ୍ନ ରାଜ୍ୟ, ବିଶେଷ ଭାବେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଏବଂ ଉତ୍ତରାଖଣ୍ଡକୁ ଏହି ଯୋଜନା ଅଧୀନରେ ହେଲିକପ୍ଟର ସେବା ଆରମ୍ଭ କରିଛନ୍ତି। ଉଡ଼ାନ୍ ଯୋଜନା ଆସନ୍ତା 10 ବର୍ଷ ପାଇଁ ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ନାଇଡୁ ଲୋକସଭାରେ କହିଛନ୍ତି। ଦିଲ୍ଲୀର ପେଟ୍ରୋଲ୍ ପମ୍ପଗୁଡ଼ିକରେ ଆଜିଠାରୁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନଥିବା ଯାନବାହନଗୁଡ଼ିକୁ ତୈଳ ପ୍ରଦାନ କରାଯିବ ନାହିଁ। ଏହାକୁ ନିରୀକ୍ଷଣ କରିବା ପାଇଁ ସ୍ୱତନ୍ତ୍ର କ୍ୟାମେରାମାନ ସ୍ଥାପନ କରାଯାଇଛି, ଫଳରେ ଗାଡ଼ିର ନମ୍ଘର ପ୍ଲେଟ୍ରୁ ପ୍ରଦୂଷଣ ପ୍ରମାଣପତ୍ର ଅଛି କି ନାହିଁ ତାହା ଜଣାପଡ଼ିବ। ଅନ୍ୟପକ୍ଷରେ ଦିଲ୍ଲୀ ସରକାର ନିର୍ମାଣ ଉପକରଣ ପରିବହନ କରୁଥିବା ଟ୍ରକ୍ଗୁଡ଼ିକର ଗମନାଗମନ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କରିଛନ୍ତି। ସେହିପରି BS6 ବର୍ଗର ହୋଇନଥିବା ଦିଲ୍ଲୀ ବାହାରର ଘରୋଇ ଯାନବାହନଗୁଡ଼ିକୁ ଆଜିଠାରୁ ଦିଲ୍ଲୀ ମଧ୍ୟକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ତେବେ CNG ଏବଂ ଇଲେକ୍ଟ୍ରି ଚାଳିତ ଯାନବାହନ ଓ ସାଧାରଣ ଗମନାଗମନ ଓ ଅତ୍ୟାବଶ୍ୟକ ଦ୍ରବ୍ୟର ପରିବହନକୁ ଏହି କଟକଣାରୁ ବାଦ ଦିଆଯାଇଛି। ସରକାର କହିଛନ୍ତି, ଆଦିବାସୀ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ଦେଶରେ ଏବେ 440 ଏକଲବ୍ୟ ମଡେଲ ଆବାସିକ ସ୍କୁଲ ରହିଛି। ଲୋକସଭାରେ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ସରକାର 728 ଏକଲବ୍ୟ ମଡେଲ ଆବାସିକ ସ୍କୁଲ ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଦିବାସୀମାନଙ୍କ କଲ୍ୟାଣ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡ଼ିକ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ଛତିଶଗଡ଼ର ସୁକ୍ମା ଜିଲ୍ଲାରେ ସୁରକ୍ଷା ବଳ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟି 3 ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ପୁଲିସ୍ ସୂଚନା ଅନୁସାରେ କିସ୍ତାରାମ ଅଞ୍ଚଳରେ ମାଓବାଦୀମାନଙ୍କ ଉପସ୍ଥିତିର ଖବର ପାଇ ଜିଲ୍ଲା ସଂରକ୍ଷିତ ବଳକୁ ତଲାସୀ ଅଭିଯାନ ପାଇଁ ସେହି ସ୍ଥାନକୁ ପଠାଯାଇଥିଲା। ସିଙ୍ଗାନାମାରାଗୁ ଅଞ୍ଚଳରେ ଆଜି ସକାଳେ ଏହି ଗୁଳି ବିନିମୟ ଘଟିଥିଲା। ଭାରତ ଏବଂ ସାଉଦି ଆରବ ମଧ୍ୟରେ ଦ୍ୱିପାକ୍ଷିକ ଭିସା ଛାଡ଼ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଭାରତ ସାଉଦି ଆରବ ରଣନୈତିକ ଭାଗିଦାରୀ ପରିଷଦ ଅଧୀନରେ ଉଭୟ ଦେଶ ମଧ୍ୟରେ ଅଧିକାରୀମାନଙ୍କ ଗସ୍ତକୁ ସହଜ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି ଚୁକ୍ତିନାମାକୁ ସାଉଦି ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସୁହେଲ ଆଜାଦ ଖାନ୍ ଏବଂ ସାଉଦି ଆରବ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରୋଟୋକଲ୍ ବ୍ୟାପାର ଉପମନ୍ତ୍ରୀ ଅବଦୁଲ ମଜିଦ୍ ବିନ୍ ରସିଦ୍ ଅଲ୍ସମାରୀ ସ୍ୱାକ୍ଷରିତ କରିଛନ୍ତି। ଉଭୟ ଦେଶର ବରିଷ୍ଠ ଅଧିକାରୀ କୌଣସି କୂଟନୈତିକ ସମ୍ପର୍କିତ ଆଲୋଚନା ପାଇଁ ସେହି ଦେଶକୁ ଯାତ୍ରା କରୁଥିବା ବେଳେ ସ୍ୱଳ୍ପ ରହଣି ପାଇଁ ଏହି ଭିସା ଛାଡ଼ ବ୍ୟବସ୍ଥା ସହାୟକ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ମୈତ୍ରୀ ପର୍ବ ପାଳନ ଅବସରରେ ମସ୍କଟରେ ବିକଶିତ ଭବିଷ୍ୟତ ଗଠନ ଲାଗି ଭାରତ ଓମାନ ପ୍ରତିବଦ୍ଧ କହିଲେ ପ୍ରଧାନମନ୍ତ୍ରୀ। ଲୋକସଭାରେ ପାରିତ ହେଲା ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ବିଲ୍। ଦେଶରେ ବାର୍ଷିକ 5 ଲକ୍ଷ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ 66% ଯୁବବର୍ଗ ପ୍ରାଣ ହରାଇଥିବା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ସୂଚନା ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନଥିବା ଯାନବାହନଗୁଡ଼ିକୁ ଆଜିଠାରୁ ଦିଲ୍ଲୀର ପେଟ୍ରୋଲ୍ ପମ୍ପରୁ ମିଳିବ ନାହିଁ ତୈଳ। ସମ୍ବାଦ ଶେଷ ହେଲା।